ମୁଁ ଆଜ୍ଞା ମୁଁ ଜଗନ୍ନାଥ ବସ୍ତିରୁ ମୁକେଶ ପଣ୍ଡା କହୁଥିଲି। ଯେ ଆମର ଏଠି ଆମ ବସ୍ତିରେ ବହୁତ ଅସୁବିଧା ଅଛି, ଅସୁବିଧାର ସମ୍ମୁଖୀନ ଆମେ ହଉଛୁ ପ୍ରତି ବର୍ଷ ବାରମ୍ବାର। ଯେତେ ଇଲେକ୍ସନ ଆସିବେ ଆପଣ କିଛି ସମସ୍ୟାର ସମାଧାନ କରୁନାହାନ୍ତି। ଯେହେତୁ ଏଠାରେ ଡ୍ରେନ ବହୁତ ସଙ୍କୁଚିତ ପୋଷାରିଆ ନାହିଁ, ସେଥିପାଇଁ ଏଥିରେ ଜଳ ନିଷ୍କାସନ ହେବା ପାଇଁ ବହୁତ ଅସୁବିଧା ହଉଛି। ଆଉ ଯେହେତୁ ଟଏଲେଟ ସମସ୍ତଙ୍କର ବି ଆଭେଲେବୁଲ ନାହିଁ, ତ ସେଥିପାଇଁ ଆପଣ ଯଦି ଟିକେ ଡ୍ରେନ ଗୋଟିଏ ଚଉଡ଼ା କରନ୍ତେ ତାହେଲେ ପାଣି ନିଷ୍କାସନ ହେବ। ଅଳିଆ ବର୍ଜନ କରି ଆପଣ ସବୁଦିନ ଗାଡ଼ିଟେ ଅଳିଆ ତାହେଲେ ଆମେ